ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆସିବେ ଫିଲିପାଇନ୍ସ ରାଷ୍ଟ୍ରପତି। ରେପୋରେଟ୍ ହ୍ରାସ ନେଇ ଆଜିଠାରୁ ଆରମ୍ଭ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ। 2025-26 ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ସ୍ମାର୍ଟଫୋନ୍ ରପ୍ତାନୀ 58% ବୃଦ୍ଧି। ଜାମ୍ମୁ କାଶ୍ମୀରର ଉଭୟ ମାର୍ଗରୁ ଅମରନାଥ ଯାତ୍ରା ସ୍ଥଗିତ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଶେଷ ଦିନରେ 349 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଣ୍ଣାଣ୍ଡ ଆର୍ ମାର୍କୋସ୍ ଜୁନିୟର ଆଜିଠାରୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଫିଲିପାଇନ୍ସର ପ୍ରଥମ ମହିଳା ଲୁଇସ୍ ଆରାନେଟା ମାର୍କୋସ୍ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ପ୍ରତିନିଧି ଦଳରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବ୍ୟାବସାୟିକ ପ୍ରତିନିଧିମାନେ ରହିଥିବା ଜଣାପଡ଼ିଛି। ଫିଲିପାଇନ୍ସର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ମାର୍କୋସ୍ ଜୁନିୟରଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ଆସନ୍ତାକାଲି ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ। ରାଷ୍ଟ୍ରପତି ମାର୍କୋସ୍ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ରାଷ୍ଟ୍ରପତି ମାର୍କୋସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମାର୍କୋସ୍ ବେଙ୍ଗାଲୁରୁ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଭାରତ ଓ ଫିଲିପାଇନ୍ସ ମଧ୍ୟରେ 1949 ନଭେମ୍ବର ମାସରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେବା ପରେ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ସାମୁଦ୍ରିକ ସହଯୋଗ, କୃଷି, ସ୍ୱାସ୍ଥ୍ୟସେବା ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତା ରହିଛି। ଭାରତର ଆକ୍ଟ ଇଷ୍ଟ ପଲିସି ଅନୁଯାୟୀ ଫିଲିପାଇନ୍ସ ପ୍ରମୁଖ ଅଂଶୀଦାର ହୋଇଥିବା ବେଳେ ଭାରତ ପ୍ରଶାନ୍ତ ମହାସାଗରୀୟ ନୀତିର ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଉଭୟ ଦେଶର କୂଟନୈତିକ ସମ୍ପର୍କର 75ତମ ବାର୍ଷିକୀ ସମୟରେ ହେଉଥିବାରୁ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ରେପୋରେଟ୍ ହ୍ରାସ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଆଜିଠାରୁ ଆରମ୍ଭ ହେବ। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ କମିଟି ବୁଧବାର ଦିନ ଏହାର ନିଷ୍ପତ୍ତି ଘୋଷଣା କରିବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୀପାବଳି ପୂର୍ବରୁ ଋଣ ପରିମାଣ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି 25 ବେସିସ୍ ପଏଣ୍ଟରେ ରେପୋରେଟ୍ ହ୍ରାସ କରାଯିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ଦୀପାବଳି ପୂର୍ବରୁ ରେପୋରେଟ୍ ହ୍ରାସ କରିବା ଦ୍ୱାରା କ୍ରେଡିଟ୍ ଅଭିବୃଦ୍ଧି ହୋଇଥାଏ। ଭାରତର ପ୍ରମୁଖ ପର୍ବ ଭାବରେ ଦୀପାବଳି ପାଳନ କରାଯାଉଥିବାରୁ ଗ୍ରାହକମାନେ ଅଧିକ ଖର୍ଚ୍ଚ କରିଥାନ୍ତି, ଯେଉଁଥିପାଇଁ କମ୍ ସୁଧହାରରେ ଋଣ ନେବାର ସମ୍ଭାବନା ରହିଥାଏ। କେନ୍ଦ୍ରୀୟ ବ୍ୟାଙ୍କ ରେପୋରେଟ୍ ହାରକୁ 5.5% ବଜାୟ ରଖିବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଗୁଜରାଟର କାଣ୍ଡଲାରେ ଭାରତର ପ୍ରଥମ ମେକ୍ ଇନ୍ ଇଣ୍ଡିଆ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ସହ ସ୍ଥାୟିତ୍ୱ ଦିଗରେ ଏକ ଐତିହାସିକ ପଦକ୍ଷେପ ସୃଷ୍ଟି ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରଶଂସା କରିଛନ୍ତି। ଦୀନଦୟାଲ ପୋର୍ଟ ଅଥରିଟି ଦ୍ୱାରା ହାତକୁ ନିଆଯାଇଥିବା ଏହି ପ୍ରକଳ୍ପ ଶୂନ୍ୟ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପ୍ରୟାସରେ ଏକ ପ୍ରମୁଖ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ ମେ ମାସରେ ଭୁଜ୍ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି 10 MW ବିଶିଷ୍ଟ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥାର ଭିତ୍ତିଭୂମି ସ୍ଥାପନ କରିଥିଲେ। ଏହି ପ୍ଲାଣ୍ଟ ମାତ୍ର 4 ମାସ ପରେ କାର୍ଯ୍ୟକ୍ଷମ ହୋଇଥିଲା। ଏଥିସହିତ କାଣ୍ଡଲା ପ୍ରଥମ ଭାରତୀୟ ବନ୍ଦର ଭାବେ ସ୍ୱଦେଶୀ ଗ୍ରୀନ୍ ହାଇଡ୍ରୋଜେନ୍ ସୁବିଧା ସମ୍ପନ୍ନ ହୋଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ପ୍ଲାଣ୍ଟର ଉଦ୍ଘାଟନ କରିଥିଲେ। ରେକର୍ଡ ସମୟ ମଧ୍ୟରେ ଏହାର କାର୍ଯ୍ୟାନ୍ୱୟନ ହୋଇଥିବାରୁ ସେ ଇଞ୍ଜିନିୟରମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ସଫଳତା ସହିତ ଭାରତ 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ସ୍ମାର୍ଟଫୋନ୍ ରପ୍ତାନୀ ଗତବର୍ଷ ତୁଳନାରେ 58% ବୃଦ୍ଧି ପାଇ ଶୀର୍ଷରେ ପହଞ୍ଚିଛି। ପ୍ରଥମ ତିନି ମାସରେ ରପ୍ତାନୀ $7.72 ବିଲିୟନ୍ ପହଞ୍ଚିଥିବା ବେଳେ ଗତବର୍ଷ ସେହି ସମୟ ମଧ୍ୟରେ ରପ୍ତାନୀ $4.9 ବିଲିୟନ୍ ରହିଥିଲା। ରିପୋର୍ଟ ଅନୁଯାୟୀ ଆପଲ୍ ଇନ୍କର୍ପୋରେଟେଡ୍ର ନେତୃତ୍ୱରେ $6 ବିଲିୟନ୍ ମୂଲ୍ୟର ଆଇଫୋନ୍ ରପ୍ତାନୀ ହୋଇଥିବା ବେଳେ ପୂର୍ବବର୍ଷ ତୁଳନାରେ 82% ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ମୋଟ ସ୍ମାର୍ଟଫୋନ୍ ରପ୍ତାନୀର ଏହା 78% ଥିଲା। 2021 ଆର୍ଥିକ ବର୍ଷରେ ଭାରତ 3.1 ବିଲିୟନ୍ ଡଲାର ମୂଲ୍ୟର ସ୍ମାର୍ଟଫୋନ୍ ରପ୍ତାନୀ କରିଥିଲା। ଚଳିତ ବର୍ଷ ସୁଦ୍ଧା ଏହା 24.1 ବିଲିୟନ୍ ଡଲାରକୁ ବୃଦ୍ଧି ପାଇବା କ୍ଷେତ୍ରରେ ଆପଲ୍ର 17.5 ବିଲିୟନ୍ ଡଲାର ଅବଦାନ ରହିଛି। ଅନ୍ୟାନ୍ୟ ପ୍ରମୁଖ ରପ୍ତାନୀକାରୀଙ୍କ ମଧ୍ୟରେ ଡିକ୍ସନ୍ ଟେକ୍ନୋଲୋଜିର ଏକ ସହାୟକ କମ୍ପାନୀ ପ୍ୟାଜେଟ୍ ଇଲେକ୍ଟ୍ରୋନିକ୍ସ 175 ନିୟୁତ ଡଲାର ମୂଲ୍ୟର ସ୍ମାର୍ଟଫୋନ୍ ରପ୍ତାନୀ କରିଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିକଶିତ ଭାରତ ଗଠନ ଲାଗି ଜାତୀୟ ମିଶନରେ ଯୋଗଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ମହାମାରୀ ପରେ ଭାରତରେ ବୃଦ୍ଧି ପାଉଥିବା ଆର୍ଥିକ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଆଲୋଚନା କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ବିଶ୍ୱ ଅର୍ଥନୀତିରେ ଅଭିବୃଦ୍ଧି ହାର ହ୍ରାସ ପାଉଥିବା ବେଳେ ଭାରତ ଚତୁର୍ଥ ବୃହତ୍ ଅର୍ଥନୀତି ଭାବରେ ଉଭା ହୋଇଥିବା ସେ କହିଛନ୍ତି। ବିକଶିତ ଭାରତ ସମ୍ବାଦ ଶୀର୍ଷକ ଉଦ୍ବୋଧନରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବନ୍ଦେ ଭାରତ ଟ୍ରେନ୍କୁ ଦେଶର ନବସୃଜନର ପ୍ରମୁଖ ଦିଗ ବୋଲି ବର୍ଣ୍ଣନା କରିବା ସହ ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଭାରତ 150 ବିଲିୟନ୍ ଡଲାର ସମ୍ବଳିତ ଶିଳ୍ପ ପାଲଟିଥିବା କହିଛନ୍ତି।
बड़े विजन के साथ रेलवे में एक बड़ा परिवर्तन हो रहा है। नई पटरियां बन रही है, नई तरह की ट्रेन आ रही है। ट्रेन को साफ रखना, स्टेशन को साफ रखना, नए स्टेशन बनाना, कई तरह के काम हाथ में लिए गए हैं। और बहुत खुशी की बात है कि भावनगर से अयोध्या धाम को जोड़ने वाली नई ट्रेन चालू हुई है। मध्य प्रदेश में 2 गाड़ियां रवाना हुई है, एक रीवा से पुणे और दूसरी जबलपुर से रायपुर।
जम्मू काश्मीर उभय बालताल और पहलगाम मार्ग में अमरनाथ यात्रा को स्थगित रखी। सूचना अनुजाई प्रबल वर्षा जो बालताल और पहलगाम मार्ग में मरामती और रक्षणाबेक्षण कार्य लगी अमरनाथ यात्रा स्थगित रखी। काश्मीर डिविजनल कमिशनर विजय कुमार विधुरी कहते संपृक्त मार्गगुड़िक मरामती कार्य लगे जंत्रपाति नियोजन थी प्रशासन यात्रा स्थगित निष्पत्ति। ଗତମାସ 3 ତାରିଖରୁ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 4 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ସାଇବର ଠକେଇରୁ ସୁରକ୍ଷିତ ରହିବାର ଉପାୟ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ସାଇବର ଅପରାଧ ଗୁରୁଗ୍ରାମର SASP ପ୍ରିୟାଂଶୁ ଦିୱାନ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ପବନ ଦୁଗଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-2331-4444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ newsonair ଅଫିସିଆଲ୍ରେ ଉପଲବ୍ଧ ହେବ। ଓଭାଲ୍ଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟର ଆଜି ଶେଷ ଦିନରେ ଇଂଲଣ୍ଡ 339 ରନ୍ ଦ୍ୱିତୀୟ ଇନିଂସ ଜାରି ରଖିବ। ଆଜିର ମ୍ୟାଚ୍ରେ ଇଂଲଣ୍ଡ ବିଜୟ ହାସଲ କରିବା ଲାଗି 35 ରନ୍ ଆବଶ୍ୟକ କରୁଥିବା ବେଳେ ଭାରତ ବଳକା 4 ୱିକେଟ୍ ଅକ୍ତିଆର କରି ବିଜୟ ହାସଲ ପାଇଁ ଚେଷ୍ଟା କରିବ। ଗତକାଲି 374 ରନ୍ ପିଛା କରି ଇଂଲଣ୍ଡ 6 ୱିକେଟ୍ ହରାଇ 339 ରନ୍ ସ୍କୋର କରିଥିଲା। ମହମ୍ମଦ ସିରାଜ 3 ୱିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା 1 ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଦ୍ୱିତୀୟ ଇନିଂସରେ 396 ରନ୍ କରିଥିଲା। ପ୍ରଥମ ଇନିଂସରେ ଭାରତ 224 ରନ୍ ଓ ଇଂଲଣ୍ଡ 247 ରନ୍ କରିଥିଲେ। ଏହି ସିରିଜ୍ରେ ଭାରତ 1-2 ପଛରେ ରହିଛି। କାଜାକସ୍ତାନର ଅଲମାଟିରେ ଅନୁଷ୍ଠିତ କୋଶାନୋଭ ମେମୋରିଆଲ 2025 କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତ୍ ତଥା ପୂର୍ବତନ ଏସୀୟ ଚମ୍ପିୟନ୍ ଅବଦୁଲ୍ଲା ଅବୁବକର ପୁରୁଷ ଟ୍ରିପଲ୍ ଜମ୍ପ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1 ସେଣ୍ଟିମିଟର ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। 29 ବର୍ଷୀୟ କେରଳୀ କ୍ରୀଡ଼ାବିତ୍ ଅବଦୁଲ୍ଲା 16.8 ମିଟର ଲମ୍ଫ ପ୍ରଦାନ କରି ବିଜୟ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ ଫିଲିପାଇନ୍ସ ରାଷ୍ଟ୍ରପତି। ରେପୋରେଟ୍ ହ୍ରାସ ନେଇ ଆଜିଠାରୁ ଆରମ୍ଭ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ। 2025-26 ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ସ୍ମାର୍ଟଫୋନ୍ ରପ୍ତାନୀ 58% ବୃଦ୍ଧି। ଜମ୍ମୁ କାଶ୍ମୀର ଉଭୟ ମାର୍ଗରୁ ଅମରନାଥ ଯାତ୍ରା ସ୍ଥଗିତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଶେଷ ଦିନରେ 349 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।